ॐ नमो भगवते वासुदेवाय। श्रीमद्भागवत अष्टमस्कन्ध ऊनविंश अध्याय। शुक उवाच। शुक कहन्ति मृदुवाणी शुण पाण्डव चूड़ामणि बलि जे असुरंक पति स्वभावे धर्मे शुद्धमति कूल आचार्य वाक्य शुणी धर्म अधर्म मने गुणी तुनी होइला क्षण मात्र सिथिले कंप मान गात्र क्षण के गुरु मुख चाही बोल इसिरे कर देई बलिवाच। भोगुरु सत्य तुम्भ कथा गृहस्थ धर्म व्यवस्था जे धर्मे अर्थ काम जस वृत्ति सहिते जीवनास एबे मु धने होइलो भी विप्रंकु केमन्ते लंघीबि सर्वदेवता विष्णु देहे ब्राह्मण देहे विष्णु रहे एक विप्रंकु वंचाइले ब्रह्मांड नाश जाई भले मु प्रहलाद वंशे जात एक था जगते विख्यात केमन्ते सत्य वाक्य कही कपट करी माया बही लंघीबी पाप कर्म बले अजस लभी विषयले सत्य उपरे धर्म नाही एक कथा भूमि अछि कही सर्व अपराध सही पारे मिथ्यार भारे मुहि डरे अधर्म करंती जे जने नरके पड़ंती सेमाने न डरे दुख पाराबारे नरके किबा मरण रे स्वस्तान भ्रष्टे नाही ताप विप्रलंघने महापाप ए भूमि छाड़ी अंतकाले मुहि गमिबि अंतराले ए भूमि विप्र करे देई के मन्ते लंघी बई मुहि प्राणीको हिते साधु जन त्यजंती ए धन जीवन दधिची आदि ऋषि जेते पूर्वे जे साधव समस्ते पृथ्वी आत्मवश कले संगते किवा घेनी गले मोहर वंशरे असुरे ए भूमि मध्ये जेते थीले जे सर्वकाले अस्त गले जस रहिला महितले समरे जेबीरे पसंती आत्मविचार न करंती जे तीर्थे त्यजंती शरीर स्वधर्मे करंती विचार जे सत पात्रे द्यंती दान जे सर्वे सात्विक जीवन ए सत्य धर्म दूर करी तुम्भ वचन मने धरी ए मोर शरीर नथिब एठकु साक्षी सदाशिव ब्रह्मार वंशे जात होई ए मंत कह काही पाई निश्चे धरणी देवी दान एठकु साक्षी भगवान वेद विधान जे जानंती आत्मा कु सर्वभूत चिंती अनेक यज्ञ मते चिंती जार चरण न लोभंती से हरि मोते दया करु अथवा शरीर सहरु तही की चिंता मोर नाही विप्रेधरणी देवी मुहि अधर्म मार्गे जेबे मोते विप्र मारिब कोपची ଜୀତେ ଏ ବ୍ରହ୍ମ ତନୁ ଇଷ୍ଟ ମୋର ମୁତ ଏହାର ନିର୍ବୈର ଛଦ୍ମେ ବ୍ରାହ୍ମଣ ରୂପ ଧରି ବିଷ୍ଣୁ ମୋ ସଙ୍ଗେ ବାଦ କରି ଯେବେ ମାରିବେ ଯୁଦ୍ଧେ ମୋତେ ମୁତ ହୁଁ ଧନ୍ୟ କେ ଜଗତେ ବ୍ୟାସ ତନୟ କହେ ଧୀର ଶୁଣ ପରୀକ୍ଷ ମହିଧର ହରିହରି ବୋଲ ସୁକୌବାଚ ଏମନ୍ତେ ଶୁଣି ବଳି ମୁଖେ ସେ ଭୃଗୁ ସୁତ ମନ ଦୁଃଖେ ବଳିର ସତ୍ୟ କଳ୍ପ ଦେଖି କ୍ରୋଧେ ଅରୁଣ କଲା ଆଖି କଟାକ୍ଷ ନୟନେ ଅନାଇଁ ମୁଖେ କି ଅନଳ ଜଳଇ ନିର୍ଘାତେ କମ୍ପିତ ନିଶ୍ୱାସେ ବଳିକି ସାପ ଦେଲା ରୋଷେ ଶୁକ୍ରବାଚ ତୁ ସତ୍ୟ ସନ୍ଧନ ରୂପ ମଣି ମୋହର ମହିମା ନ ଜାଣି ଗର୍ବ ବହିଲୁ ଯେବେ ଦୁଷ୍ଟ ସର୍ବସମ୍ପଦୁ ହୁଅ ଭ୍ରଷ୍ଟ ହେମନ୍ତ ଗୁରୁ ସାପ ପାଇ ଧରଣୀ ଦାନେ ମନ ଦେଇ ବାମନ ବେନିପାଦ ଧରି ବିଧି ପୂର୍ବକ ପୂଜା କରି ବଳିର ପତ୍ନୀ ବିନ୍ଧ୍ୟାବଳୀ କଣ୍ଠେ ଭୂଷଣ ରତ୍ନମାଳି ଉଦେକ ପୂର୍ଣ୍ଣ ଘଟ ବେଗେ ଘେନି ମିଳିଲା ସ୍ୱାମୀ ଆଗେ ବଳି ବାମନ ପାଦ ଯୁଗେ ଜଳ ଢାଳିଲା ନେଇ ବେଗେ ପାଦ ଉଦକ ଘେନି ଶିରେ ଆନନ୍ଦ ପୁଲକ ସରିରେ ଯେ ଜଳ ଭୁବନ ପାବନି କାନ୍ତ କାମିନୀ ଶିରେ ଘେନି କୃତାର୍ଥ ହୋଇ କର ଯୋଡ଼ି କିଙ୍କର ପ୍ରାୟ ପାଦେ ପଡ଼ି ଆନନ୍ଦ ସାଗରେ ବୁଡ଼ିଲେ ଶୂନ୍ୟେ ଯେ ଦେବେ ଦେଖୁଥିଲେ ଗନ୍ଧର୍ବ ଗଣ ବିଦ୍ୟାଧର ସୁସିଦ୍ଧ ଚାରଣ କିନ୍ନର କରନ୍ତି ଜୟ ଜୟ ବାଣୀ କୁସୁମ କଳ୍ପ ବୃକ୍ଷୁଆଣୀ ସିଞ୍ଚିଣ ମନ୍ଦାକିନି ବାରି ପୁଷ୍ପବର ସ୍ତୁତି କରି ସହସ୍ର ଦୁନ୍ଦୁ ଭିଷବଦ ବଜାନ୍ତି ଚତୁର୍ବିଧ ବାଦ୍ୟ ନୃତ୍ୟ କରନ୍ତି ଅପସରି ମଙ୍ଗଳ ନାଦେ ମୋଦ ଭରି ଆଗରେ ଉଭା ତାର ରାଣୀ ବଳି ଘେନିଲା କୁଶ ପାଣି ବେଦ ବଚନେ ବାକ୍ୟ କରି କାନ୍ତ କାମିନୀ ମୋଦ ଭରି ବାମନ କଲେ ବେଦନାଦ ଧରଣୀ ଦେଲା ତିନି ପାଦ ଆତ୍ମସନ୍ତୋଷେ ଯେତେ ଧନ ଦକ୍ଷିଣା ଦେଲା ଯଜମାନ ତାର ଦୁର୍ଲଭ କଥା ଶୁଣି ଦେବେ କରନ୍ତି ଜୟବାଣୀ ବାମନ କରେ ଜଳ ଘେନି ପାଦକେ ଢାଙ୍କିଲେ ଅବନି ବାମନ ବଳି ମୁଖ ଚାହିଁ ବୋଲନ୍ତି ଆଉ ମହି କାହିଁ ବଳି ବୋଇଲା ଦେବୀ ସ୍ୱର୍ଗ ବାମନ ପାଦ ଦେଲେ ବେଗ ଦ୍ୱିତୀୟ ପାଦେ ସ୍ୱର୍ଗ ଝାମ୍ପେ ଘୋର ଶବଦେ ଦିଗ କମ୍ପେ ଅଦ୍ଭୁତ ବାମନ ଶରୀର ପୁରିଲା ସ୍ୱର୍ଗ ଅଭ୍ୟନ୍ତର ବଳି ଯେ ଆଚାର୍ଯ୍ୟ ସହିତେ ଅଛନ୍ତି ବାମନ ଅଗ୍ରତେ ଦେଖଇ ବାମନ ଶରୀର ଦେବଦାନ ବ୍ୟଗୋଚର ନିର୍ଗୁଣ ଆତ୍ମା ସେ ସ୍ୱଭାବେ କିବା ଉପମା ଦେବା ଏବେ ବିନିଚରଣ ଭୂ ଆକାଶେ ପର୍ବତ ଗଣ ଜଙ୍ଘ ଦେଶେ ବିହଙ୍ଗ ଗଣ ଜାନୁ ମୂଳେ ଦୋଳେ ଉଡ଼ନ୍ତି ଜନ୍ତୁ ଅନ୍ତରାଳେ ସନ୍ଧ୍ୟା ଦିଶ ଇ ବସ୍ତ୍ର ପ୍ରାୟ ନିଜସ୍ୱ ଭାବେ ବିଶ୍ୱକାୟ ଗୁହ୍ୟ ଦେଶରେ ପ୍ରଜାପତି ଜଘନେ ଅସୁରେ ବସନ୍ତି ନାଭି ପ୍ରଦେଶେ ନଭ ଦିଶେ ସପତ ସିନ୍ଧୁ କୁଖି ଦେଶେ ଉରେ ବିରାଜେ ତାରାଗଣ ଜେହ୍ନେ ଅଳଙ୍କାର ଭୂଷଣ ଧର୍ମ ବିରାଜେ ହୃଦ ମଧ୍ୟେ ନିଜ ଶରୀର ଅଧ ଉର୍ଦ୍ଧେ ସ୍ତନ ମଣ୍ଡଳେ ରୁତ ସତ୍ୟ ମନେ ନିବାସ ନିଶାନାଥ କମଳା ହୃଦୟ ବିରାଜେ ବେନି କମଳ କରେ ସାଜେ କଣ୍ଠେ ବିରାଜେ ସାମବେଦ ଆବର ଯେ ବାସବଦ ବାସବ ଆଦି ଦିଗ ପାଳେ ଭୁଜେ ବସନ୍ତି ଅନ୍ତରାଳେ ଗଗନ ଦିଶେ ଶିର ଦେଶେ ମେଘ ଦିଶନ୍ତି କେଶ ପାଶେ ନାସିକା ମଧ୍ୟେ ହୋଇ ଶ୍ୱାସ ବହେ ପବନ ଅଣଚାଷ ବେନିଲୋଚନେ ରବି ଦିଶେ ବଦନେ ଅନଳ ପ୍ରକାଶେ ଶପତ ଛନ୍ଦ ବାଣୀ ଦେଶେ ଜିହ୍ୱାରେ ବରୁଣ ପ୍ରକାଶେ ବିଧି ନିଷେଧ ଭୁରୁ ଦେଶେ ରାତ୍ର ଦିବସ ପକ୍ଷେ ଦିଶେ ଲଲାଟେ କ୍ରୋଧ ପ୍ରକାଶ ଅଧର ଓଷ୍ଠେ ଲୋଭ ବହି ସ୍ପରଶେ କନ୍ଦର୍ପର ହଇ ରେତେ ସଲିଳ ବିରାଜଇ ଅଧର୍ମ ପୃଷ୍ଟ ଦେଶେ ରହେ କ୍ରମଣ ମାର୍ଗେ ଯଜ୍ଞ ସୋହେ ଛାୟାରେ ମୃତ୍ୟୁ ବିରାଜଇ ହସିତ ମାୟାରେ ବସଇ ବୃକ୍ଷ ଔଷଧି ରୋମଗଣ ଆଶ୍ରିତ ନାନା ପୁଷ୍ପବନ ନଦୀ ସମୂହ ନାଡ଼ି ଦେଶେ ଅଚଳ କୂଳ ନକ୍ଷେବ ସେ ବ୍ରହ୍ମା ବିରାଜେ ବୁଦ୍ଧି ମଧ୍ୟେ ପ୍ରାଣେ ଦେବତା ଋଷି ସାଧେ ସ୍ଥାବର ଜଙ୍ଗମ ସହିତେ କୀଟ ପତଙ୍ଗ ଦିଶେ ଗାତ୍ରେ ସର୍ବାଙ୍ଗେ ଦିଶେ ତିନି ପୁର ଦେବଦାନ ବ୍ୟୟ ଗୋଚର ନିଜ ଆୟୁଧ ଅଷ୍ଟଭୁଜେ ଶଙ୍ଖ କମଳ ଚକ୍ର ସାଜେ ଗଦା ସାରଙ୍ଗ ଅଶିବର ତୁଣ ଅକ୍ଷଣ ବାଣ ସର ସୁନନ୍ଦ ଆଦି ପାରିଷଦେ ସମୀପେ ଖଟନ୍ତି ଆନନ୍ଦେ ଦିଗ ଉଭାରି ଦିଗ ପାଳେ ମୁନି ବିବୁଧ ଅନ୍ତରାଳେ କିରୀଟ ଅଙ୍ଗଦ ଉଜ୍ଜଳ ଶ୍ରବଣୀ ମକର କୁଣ୍ଡଳ ଶ୍ରୀବତ୍ସ ଚିହ୍ନ ବନମାଳା କଟିରେ ସୁବର୍ଣ୍ଣ ମେଖଳା ହରିହରି ବୋଲ ବନମାଳର ଗନ୍ଧ ଆସେ ଭ୍ରମରେ ଉଡୁଛନ୍ତି ପାସେ ପାଦକେ ଧରଣି ପୁରିଲା ଦ୍ୱିତୀୟ ସ୍ୱର୍ଗଗ୍ରସ୍ତ ହେଲା ଦିଗ ପୁରିଲା ଅଷ୍ଟଭୁଜେ ମେଘେ ଦିଶନ୍ତି ଚୂଳ ମାଝେ ହେମନ୍ତେ ବାମନର ଦେହି ତୃତୀୟ ପାଦ ଠାବ ନାହିଁ ମହତ ଜନ ତପ ଲୋକେ ଲୁଚିଲେ ବାମନ ମସ୍ତକେ ବୋଲଇ ଦାସ ଜଗନ୍ନାଥ ଅଦ୍ଭୁତ ବାମନ ଚରିତ ସୁଜନେ ଚିନ୍ତ ଏକ ଚିତ୍ତେ ଭାଷା ପ୍ରବନ୍ଧେ ଭାଗବତେ ବଳିବା ମନର ପ୍ରସ୍ତାବ ଶୁଣିତ୍ରି ତା ପୁନି ସ୍ତରିବ ଭାବେ ବଳିବା ମନର ପ୍ରସ୍ତାବ ଶୁଣିତ୍ରି ତା ପୁନି ସ୍ତରିବ ହରିହରି ବୋଲ ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଅଷ୍ଟମ ସ୍କନ୍ଧେ ବାମନ ବିଶ୍ୱରୂପ ଦର୍ଶନ ନାମ ଉନବିଂଶ ଅଧ୍ୟାୟ।